Thank you. Hare ପ୍ରଭୁ ତା ସହିତ ଆଲୋଚନା କରିବେ ନିଶ୍ଚୟ ଅଧିକ ଆଚାର୍ଯ୍ୟଙ୍କ ସମ୍ବନ୍ଧରେ। ତ ଏ ମହାପ୍ରଭୁ ଆଜି ଯେଉଁ ଧରାଧାମରେ ଅବତୀର୍ଣ୍ଣ ହେଇଛନ୍ତି, ଏ ମିଳସ ଯବନ ସ୍ତ୍ରୀ ଶୂଦ୍ର ଏମାନଙ୍କୁ ସବୁ ଉଦ୍ଧାର କରିବା ପାଇଁ କି କେବଳ ଏ ଅଦ୍ୱୈତ ଆଚାର୍ଯ୍ୟଙ୍କର ଏ ହୁଙ୍କାର ଶବ୍ଦ, ଏଇ ହୁଙ୍କାର ଶବ୍ଦରେ ସ୍ୱୟଂ ବ୍ରଜଧାମର ଗୋଲୋକ ବୃନ୍ଦାବନରେ ଭଗବାନଙ୍କ ରତ୍ନ ସିଂହାସନ ହଲି ଉଠିଲା। ସେଇଥିପାଇଁ କି ତାଙ୍କ ନାଁ ଏମିତି ଦିଆଯାଇଛି କ'ଣ ନାଡ଼ା, ଅର୍ଥାତ୍ ସେ ଭଗବାନଙ୍କର ସିଂହାସନକୁ ଯିଏ ଦୋହଲେଇ ଦେଇଥିଲେ, ବଙ୍ଗଳାର ଶବ୍ଦ ହଉଛି ନଡ଼େଇ ଦେଇଥିଲେ, ସେଟା ନାଡ଼ା। ତେଣୁ ଖୁବ ଜୋରେ ଉଚ୍ଚ ସ୍ତରରେ ଭଗବାନଙ୍କର ନାମ କରିବାରେ ରୀତିଉଧା ସଙ୍କୋଚ ଘୃଣା ଏସବୁ କରିବା ଦରକାର ନାହିଁ। ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ
ଆ Thank you. ଦ୍ୱାରା ଯାଆନ୍ତୁ
ଅତି ତେଜାରୀଙ୍କର ଗୋଟେ ଭଇ ମାଙ୍କଣ ଯାଆନ୍ତୁ
ସରିଲାଣି
ଶୁଣ
ଜୟ ରାଧା ମାଧବ ଜୟ କୁଞ୍ଜ ବିହାରୀ।